ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହାର। ପହିଲା ମୁଖ୍ୟ ଖବର, ଉଷତ ଉଷ୍ଣକେତି ରାଜ୍ୟ ପାଲିତ ହେଉଛି ମହାବିଶ୍ୱ ସଂକ୍ରାନ୍ତି, ଓଡ଼ିଆ ନୂଆ ବଛର ଆର୍ ହନୁମାନ ଜୟନ୍ତୀ। ସମ୍ବିଧାନ ପ୍ରଣେତା ଆଉ ସମାଜ ସଂସ୍କାର ବାବା ସାହେବ ଆମ୍ବେଦକରଙ୍କର ଜୟନ୍ତୀ ଅବସରରେ ଦେଶବାସୀ ଜଣାଇଲେ ଶ୍ରଦ୍ଧାଞ୍ଜଳି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡନ 78 ପ୍ରକଳ୍ପର ଶିଳାନ୍ୟାସ ଆଉ ଉଦ୍ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉ ଓଡ଼ିଶାର ସ୍ୱାଭିମାନ ଆଉ ଗୌରବକେ ନେଇକରି 14 ଧରିକରି ଚାଲିଥିବା ଓଡ଼ିଆ ପକ୍ଷ ଆଜି ହେଉଛି ଉଦ୍ଯାପିତ। ଏଥର ପୁରା ଖବର, ଆଜି ହେଉଛି ପବିତ୍ର ମହାବିଶ୍ୱ ସଂକ୍ରାନ୍ତି। ବସନ୍ତ ଋତୁ ଶେଷିକରି ଆଇଷ୍ଠନ ଗ୍ରୀଷ୍ମ ଋତୁ ମୂଲ ହେସି, ସୂର୍ଯ୍ୟଙ୍କର ତାପ ବଢ଼ସି ଆଉ ପବନର ଗତି ଭିଲ ପ୍ରଖର ହେସି। ଆଜିର ଦିନକେ ପଣା ସଂକ୍ରାନ୍ତି ଭାବେ ଭିଲ ପାଳନ କରାଯାଏସି। ଓଡ଼ିଆ ପାଞ୍ଜି ହିସାବେ ମହାବିଶ୍ୱ ସଂକ୍ରାନ୍ତିକେ ବଛରର ପହିଲା ଦିନ ଭାବେ ପାଳନ କରାଯାଏସି। ଏଦିନ ଡଣଯାତ୍ରା, ଚଡ଼କ ପରବ, ଝାମୁଯାତ୍ରା, ହିଙ୍ଗୁଲା ଯାତ୍ରା ଆଉ ପଟୁଆ ଯାତ୍ରା ଉଦ୍ଯାପିତ ହେସି। ଆଜିର ଦିନେ ଘରେ ଘରେ ଦେବତାଙ୍କର ପାଖେ ଖାସ୍ ପୂଜାର୍ଚ୍ଚନା କରାଯାଉଛି। ପ୍ରଭୁ ଶ୍ରୀରାମଙ୍କର ପରମ ଭକ୍ତ ଶ୍ରୀ ହନୁମାନଙ୍କର ଭିଲ୍ ଆଜି ଜୟନ୍ତୀ ଆଏ। ଅଗ୍ନି ଆଉ ବାୟୁର ପ୍ରକୋପନୁ ରକ୍ଷା ପାଇବାର୍ ଲାଗି ଏ ପବିତ୍ର ଦିନେ ପ୍ରଭୁ ହନୁମାନଙ୍କର ପୂଜା କରାଯାଏସି। ଦେଶ ହନୁମାନ ଜୟନ୍ତୀକେ ଭକ୍ତ ଭାବନାର ସହିତ ଆଉ ହନୁମାନ ଚାଲିସା ପାଠ କରିକରି ଉଷତ ଉଷ୍ଣାଗୀତି ପାଳନ କରାଯାଉଛି। ଓଡ଼ିଆ ନବବର୍ଷ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଆଉ ଦେଶ ବାହାରେ ରହୁଥିବା ଓଡ଼ିଆମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ ପାଟି ପବିତ୍ର ମହାବିଶ୍ୱ ସଂକ୍ରାନ୍ତି ଆଉ ଓଡ଼ିଆ ନୂଆ ବଛର ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଆଉ ଅଭିନନ୍ଦନ ଜଣାଇଛନ୍। ଓଡ଼ିଶାକେ ଦେଶର ଅଲଗା ଶ୍ରେଷ୍ଠ ଆଉ ବିକଶିତ ରାଜ୍ୟ ବନାବାର ଲାଗି ସଭେ ଜାନ ଜୀବନ ଦେଇକରି କାମ କରବାରକେ ଆହ୍ୱାନ ଦେଇଛନ୍। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅପାର କରୁଣାନୁ ପବିତ୍ର ମହାବିଶ୍ୱ ସଂକ୍ରାନ୍ତି ଆଉ ଓଡ଼ିଆ ନବବର୍ଷ ଶଙ୍କର ଜୀବନଥି ସୁଖ ଶାନ୍ତି ଆଉ ସମୃଦ୍ଧି ଭରିଦେଉ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଶୁଭେଚ୍ଛା ବାର୍ତ୍ତାତି କହିଛନ୍। ରାଜ୍ୟରେ ଭିନ୍ ଭିନ୍ ଜାଗାନ ଜାଗ ଜମତି ପବିତ୍ର ମହାବିଶ୍ୱ ସଂକ୍ରାନ୍ତି ପାଳନ କରାଯାଉଛି। ବୌଦ୍ଧ ଜିଲ୍ଲାନ ଓଡ଼ିଆ ନବବର୍ଷ ଓ ମହାବିଶ୍ୱ ସଂକ୍ରାନ୍ତି ଉଷ୍ଣାକିର ସହିତ ପାଳିତ ହୋଇଛି। ଦେ ଦେବତାଙ୍କୁ ପୂଜାର୍ଚ୍ଚନା ଉତରୁ ଘରେ ଘରେ ପଣା ଭୋଗ ଲଗାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାନ ଓଡ଼ିଆ ନୂଆବଛର କାର୍ଯ୍ୟକ୍ରମଟି ଜିଲ୍ଲାପାଳ ନୃପରାଜ ସାହୁ ଯୋଗ ଦେଇକରି ଓଡ଼ିଆ ସାଂସ୍କୃତିକ ଆଉ ଅର୍ଥନୈତିକ ବିକାଶ ବାବଦେ କହିଛନ୍। ଦେବଗଡ଼ ଜିଲ୍ଲା ପ୍ରଶାସନ ଆଉ ସଂସ୍କୃତି ବିଭାଗ ତରଫ ମହାବିଶ୍ୱ ସଂକ୍ରାନ୍ତି ଆଉ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗ ଦେଇକରି ଇତାର ଶୁଭାରମ୍ଭ କରିଛନ୍। ଉତ୍କଳୀୟ ନବବର୍ଷ ଅବସରରେ ପୁରୀ ଶ୍ରୀମନ୍ଦିର ଆଜି ଖାସ୍ ନୀତିକାନ୍ତି କରାଯାଉଛି। ବିଧି ଅନୁସାରେ ସଖାଲ ଧୂପ ଉତରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବାଡ଼ନୁ ମହାବୀର ଶ୍ରୀଜଗନ୍ନାଥ ପଲ୍ଲଭ ଆଉ ଦରିଆ ମହାବୀରଙ୍କ ନିକେ ଆଜ୍ଞାମାଲ ବିଜେ କରାଯାଇଛି। ଶ୍ରୀକ୍ଷେତ୍ର ଭିନ୍ଭିନ୍ ହନୁମାନ ମନ୍ଦିରମାନଙ୍କେ ଖାସ୍ ପୂଜାର୍ଚ୍ଚନା କରାଯାଉଛି। ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପାଶେ ଥିବା କାନପତା ହନୁମାନଙ୍କୁ ନାଗାର୍ଜୁନ ବେସ୍ତି ସଜା ଦେଇଥିବା ବେଳେ ତାଙ୍କର ଦର୍ଶନ ଲାଗି ଜବର ଭିଡ଼ ହୋଇଛି। ଶ୍ରୀକ୍ଷେତ୍ରର ଜାଗା ଆଖଡ଼ାନ ମହାବୀରଙ୍କର ପୂଜାର୍ଚ୍ଚନା, ପଣା ଆର୍ ଛତୁଆ ଭୋଗ ଲଗାଯାଇକରି ମଲ୍ଲବିଦ୍ୟା ଆଉ କୁସ୍ତି କରବାର ପରମ୍ପରା ରହିଛି। ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କର ଆଜି 136 ନମ୍ବର ଜୟନ୍ତୀ ଅବସରରେ ଦେଶ ଶ୍ରଦ୍ଧାଞ୍ଜଳି ଜଣାଉଛି। କେନ୍ଦୁଝର ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ପରିସରରେ ଥିବା ଆମ୍ବେଦକରଙ୍କର ପ୍ରତିମୂର୍ତ୍ତିଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲ୍ୟାର୍ପଣ କରିଛନ୍। ଭାରତୀୟ ସମ୍ବିଧାନର ସ୍ଥପତି, ସାମାଜିକ ନ୍ୟାୟର ପ୍ରତୀକ ଆଉ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିଷ୍ଠା ଲାଗି ବାବା ସାହେବଙ୍କର ଅବଦାନ ଆମର ଗଣତନ୍ତ୍ରକେ ବରକସ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଗୋଟିଏ ପ୍ରଗତିଶୀଳ ଆଉ ସମୃଦ୍ଧ ଓଡ଼ିଶା ଗଠନ ଲାଗି ତାଙ୍କର ଆଦର୍ଶ ଆମର ସଙ୍କର ଲାଗି ପ୍ରେରଣାଦାୟୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଦେଶର ଏକତା, ଅଖଣ୍ଡତା ଆଉ ସମାନତା କ୍ଷେତ୍ରରେ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କର ଅବଦାନ ଅଛି ଆମ ଦେଶ ପ୍ରତି, ସମାଜ ପ୍ରତି, ତାହା ଅତୁଳନୀୟ। ସେ ଦଳିତ, ଗରିବ ଏବଂ ନିଷ୍ପେଷିତଙ୍କର ଉତ୍ଥାନ ପାଇଁ ଯେଭଳି ଭାବରେ ତାହା ଦେଖାଇଛନ୍ତି, ସମ୍ବିଧାନରେ ଯେଭଳି ଭାବରେ ତାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ତାଙ୍କ ଅଧିକାରକୁ ସାବ୍ୟସ୍ତ କରାଇ ପାରିଛନ୍ତି, ନିଶ୍ଚିତ ଭାବରେ ସେ ଗଣତନ୍ତ୍ରକୁ ବଞ୍ଚାଇବା ସହିତ ଆଜି ବିଶ୍ୱରେ ଶ୍ରେଷ୍ଠ ଗଣତନ୍ତ୍ର ରାଷ୍ଟ୍ରରେ ପହଞ୍ଚ କରିବାର ତାଙ୍କର ଭୂମିକା ଅତୁଳନୀୟ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ବେଲବୁଡ଼େ ଭୁବନେଶ୍ୱର ଜୟଦେବ ଭବନଠାରେ ହେବାର ଥିବା ଗୋଟିଏ ସାଧାରଣ ସଭାଟି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟରେ ଭିନ୍ ଭିନ୍ ଜାଗାନ ଆଜି ଆମ୍ବେଦକର ଜୟନ୍ତୀ ପାଳନ କରାଯାଉଛି। ଦେବଗଡ଼ ଜିଲ୍ଲାର ବାବା ସାହେବ ଆମ୍ବେଦକରଙ୍କର ଜୟନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ବକ୍ତୃତା, ଚିତ୍ରାଙ୍କନ ଆଉ ମୁର୍ଜ ପ୍ରତିଯୋଗିତା କରାଯାଇଥିଲା। ବଲାଙ୍ଗୀର ଜିଲ୍ଲାର ସମ୍ଭିଧାନ ପ୍ରଣେତା ବାବା ସାହେବଙ୍କର ଜୟନ୍ତୀ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇକରି ତାଙ୍କର ଜୀବନୀ ବାବଦେ ଆଲୋକପାତ କରିଛନ୍। ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ବାବା ସାହେବଙ୍କର ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ହୋଇଥିବା ଭିନ୍ ଭିନ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଆମ୍ବେଦକର ଛକଠାରେ ଏହି ଅବସରରେ ଖଡ଼ିଆଲ ରାଜା ଦେବଦେବ ସିଂହଦେଓ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଛନ୍। ସେଆଡ଼େ ଜିଲ୍ଲା ସଦ୍ଭାବନା ଗୃହ ପରିସର ଆମ୍ବେଦକରଙ୍କର 136ତମ ଜୟନ୍ତୀ ପାଳିତ ହୋଇଯାଇଛି। ବିଜେପି କାର୍ଯ୍ୟାଳୟ ଆଉ ଜିଲ୍ଲା ସଦର ମହକୁମା କୋର୍ଟ ପରିସର ଓକିଲ ସଂଘ ତରଫରୁ ବିଲ୍ ଆମ୍ବେଦକରଙ୍କର ଜୟନ୍ତୀ ପାଳନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ବାବା ସାହେବଙ୍କର ଜୟନ୍ତୀ ପାଳିତ ହୋଇଯାଇଛି। ଭାରତୀୟ ଗଣତନ୍ତ୍ରକେ ବରକସ କରବାର୍ତି ଆମ୍ବେଦକରଙ୍କର ଭୂମିକା ବାବଦେ ଅତିଥିମାନେ ଆଲୋଚନା କରିଛନ୍। ମହାବିଶ୍ୱ ସଂକ୍ରାନ୍ତି ଆଉ ଓଡ଼ିଆ ନୂଆବର୍ଷର ଅବସରରେ ଭୁବନେଶ୍ୱର ICWS ପରିସର ଗୋଟିଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରୋହଣ ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫରୁ ହୋଇଥିବା ଏହି ଖାସ୍ କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଶୁଭାରମ୍ଭ କରିଛନ୍। ଉଜ୍ଜଳ ଭବିଷ୍ୟତ ଲାଗି ଆଉ ପାଦେ ଆକେ ସ୍ଲୋଗାନ ସହିତ ମୂଳ ହୋଇଥିବା ଏହି ଅଭିଯାନ ଫି ଛୁଆଙ୍କର ସାମଗ୍ରିକ ବିକାଶ ଦିଗେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆଏ। ରାଜ୍ୟ ପ୍ରାକ୍ ପ୍ରାଥମିକ ଶିକ୍ଷା ଭିତ୍ତିଭୂମିକେ ବରକସ କରବାର ଆଉ ଅଙ୍ଗନବାଡ଼ିମାନଙ୍କେ ପ୍ରାକ୍ ପ୍ରାଥମିକ ଶିକ୍ଷା ଶେଷ କରବାର ଉତ୍ରୁ ଛୁଆମାନେ ଯେନ୍ତା ଶିଶୁବାଟିକା ତିନ୍ ଥି ନାଁ ଲେଖି ପାରବେ ସେଟା ଏହି ଯୋଜନା ଜରିଏ ସୁନିଶ୍ଚିତ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କୁଚିଣ୍ଡାର ସର୍ବାଙ୍ଗୀନ ବିକାଶ ଲାଗି ସ୍ୱାସ୍ଥ୍ୟ, ଶିକ୍ଷା ଆଉ ଯା ସହିତ ଅଲଗା ସାମାଜିକ ଭିତ୍ତିଭୂମିମାନଙ୍କର ବିକାଶ ଜରୁରୀ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଗସ୍ତୀ ଚାଷୀକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୁଚିଣ୍ଡା, ବାମ୍ବଡ଼ା ଆଉ ଜମିନକେରାନ 78ଟା ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିଛନ୍। 375 କୋଟି ଅତିକା ଟଙ୍କାର ଏହି ପ୍ରକଳ୍ପ ଅଞ୍ଚଳବାସୀଙ୍କ ଲାଗି ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇଦେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍। କୁଚିଣ୍ଡା ସରକାରୀ ITI କ୍ୟାମ୍ପସ୍ନ ରାଜ୍ୟ ସରକାରଙ୍କର ପୂର୍ତ୍ତ ବିଭାଗ ତରଫରୁ ପାଖାପାଖି 207,25,00,000 ଅତିକା ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍। ଏ ଅବସରରେ ଶ୍ରୀ ପ୍ରଧାନ କହିଛନ୍,
କୁଚିଣ୍ଡା ସବ୍ଡିଭିଜନରେ ପାଖାପାଖି 70ରୁ ଅଧିକ ପ୍ରକଳ୍ପ 375 କୋଟି ଟଙ୍କାର ବ୍ୟୟରେ ଶୁଭ ଦିଆଗଲା। ବାମରାକୁ ସର୍ବାଙ୍ଗୀନ ଉନ୍ନତି କରିବା, ମା ମାନଙ୍କୁ ଲକ୍ଷପତି ଦିଦି କରିବା, ଗାଁରେ ରୋଜଗାର ବଢ଼ୁ, କୃଷି ଭିତ୍ତିକ ଶିଳ୍ପ ବଢ଼ୁ, ଜଙ୍ଗଲ ଭିତ୍ତିକ ଶିଳ୍ପ ବଢ଼ୁ, ଜୁଟ କର୍ପୋରେସନ ତରଫରୁ ଏଇଠି ବାମରା ପାଖରେ ଗୋଟେ ବହୁତ ବଢିଆ ଜାଗା ଅଛି, ତାକୁ ବି କେମିତି ସୁବିନିଯୋଗ କରିବା ତାର ବି ଯୋଜନା ଆମେ କରିବା।
ବାମରା ମେଲଣ ପଡ଼ିଆନ ହୋଇଥିବା କାର୍ଯ୍ୟକ୍ରମଟି ହିତାଧିକାରୀମାନଙ୍କର ଜମିପଟା, ଭତ୍ତା ଆଉ ଛାତ୍ରବୃତ୍ତି ବାଣ୍ଟିଛନ୍। 33% ମହିଳା ସଂରକ୍ଷଣ ଆଉ କୁଚିଣ୍ଡା ଅଞ୍ଚଳର ମିର୍ଚା ଚାଷ ଉପରେ ଶ୍ରୀ ପ୍ରଧାନ ଜୋର ଦେଇଛନ୍। କୁଚିଣ୍ଡାଠାରେ ଗୋଟିଏ ନୂଆ ଉପଖଣ୍ଡ ଚିକିତ୍ସାଳୟ ଭବନର ଭୂମିପୂଜନ କରିକରି ଶ୍ରୀ ପ୍ରଧାନ କହିଛନ୍, ପାଖାପାଖି 53 କୋଟି ଖର୍ଚ୍ଚ ଦେଇ ତିଆରି ହୋଇଥିବା ଏହି ଅତ୍ୟାଧୁନିକ 100 ଶଯ୍ୟାର ଚିକିତ୍ସାଳୟ ଆଉ ଖାସ୍ ଟ୍ରମା କେୟାର ସେଣ୍ଟର ଇଲାକାର ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକେ ବରକସ କରବା। ଇତାର ସହିତ 5,14,00,000 ଖର୍ଚ୍ଚ ଦେଇ କୁଚିଣ୍ଡା ଯାତ୍ରା ପଡ଼ିଆ ଆଉ କୁଣ୍ଡା ପୋଷିଠାରେ 2 ବହୁମୁଖୀ କଲ୍ୟାଣ ମଣ୍ଡପର ଉଦ୍ଘାଟନ ଆଉ 6 କୋଟି ଖର୍ଚ୍ଚ ଦେଇ କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦର ନୂଆ କାର୍ଯ୍ୟାଳୟରେ ବିଲ୍ ଶିଳାନ୍ୟାସ କରାଯାଇଛି। ଏହି ଅବସରରେ କୁଚିଣ୍ଡା ବିଧାୟକ ଆଉ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଆଉ ଭିନ୍ ଭିନ୍ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫରୁ ଏ ମାସର 1 ତାରିଖରୁ ଚାଲିଥିବା ଓଡ଼ିଆ ପକ୍ଷ ପାଳନର ଉଦ୍ଯାପନୀ ସମାରୋହ ଆଉ ଓଡ଼ିଆ ନବବର୍ଷ ପାଳନ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଭୁବନେଶ୍ୱରରେ ଥିବା ଓଡ଼ିଶା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଆଜି ବେଲବୁଣେ ଗୋଟିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କଳାହାଣ୍ଡି ଜିଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏହି ଅବସରରେ ଜିଲ୍ଲାସ୍ତରୀୟ ଝୁଟି, ରଙ୍ଗୋଲି ଆଉ ପିଠାପଣା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତନ୍ମୟ କୁମାର ଦର୍ମାନ ଯୋଗ ଦେଇକରି ଓଡ଼ିଆ ପକ୍ଷ ପାଳନର ତାତ୍ପର୍ଯ୍ୟ ବାବଦେ କହିଥିଲେ। ଦେବଗଡ଼ ଜିଲ୍ଲା ପ୍ରଶାସନ ଆଉ ସଂସ୍କୃତି ବିଭାଗ ତରଫରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିତ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ତରଫରୁ ଗଲା 13 ଦିନ ଭିତରେ ଫି ଦିନକେ ଗୋଟିଏ ଖାସ୍ ଢଙ୍ଗେ ପାଳନ କରାଯାଇକରି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ରାଜ୍ୟ ଖରାର ପ୍ରଭାବ ବଢ଼ବାରକେ ଲାଗିଛି। ଏବା ସାତ ଦିନ ତକ ଜିଲ୍ଲାମାନଙ୍କ ଦିନର ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। କେତେଟା ଜିଲ୍ଲାର ତାପମାତ୍ରା 45 ଡିଗ୍ରୀ ତକ ପହଞ୍ଚବାର ସମ୍ଭାବନା ରହିଛି। ଶେଷ ମୁଖ୍ୟ ଖବର ଫେରଗା ଉଷତ ଉଷ୍ଣାକିତି ରାଜ୍ୟ ପାଳିତ ହେଉଛି ମହାବିଶୁବ ସଂକ୍ରାନ୍ତି ଓଡ଼ିଆ ନବବର୍ଷର ଆଉ ହନୁମାନ ଜୟନ୍ତୀ ସମ୍ବିଧାନ ପ୍ରଣେତା ଆଉ ସମାଜ ସଂସ୍କାର ବାବା ସାହେବ ଆମ୍ବେଦକରଙ୍କର ଜୟନ୍ତୀ ଅବସରରେ ଦେଶବାସୀ ଜନାଲେ ଶ୍ରଦ୍ଧାଞ୍ଜଳି। ସମ୍ବଲପୁର ଜିଲ୍ଲା କୁଚିଣ୍ଡ ଉପକଣ୍ଠନ 78 ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ଓଡ଼ିଶାର ସ୍ୱାଭିମାନ ଆଉ ଗୌରବକେ ନେଇକରି 14 ଦିନ ଧରିକରି ଚାଲିଥିବା ଓଡ଼ିଆ ପକ୍ଷ ଆଜି ହେଉଛି ଉଦ୍ଯାପିତ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।